आकाशवाणी। संवाद पढ़ुछंति आदित्य नारायण दास। मुख्य संवाद, ग्रामांचल अभिवृद्धि एवं एहाकु सशक्त करिबारे सरकारंक दृष्टिकोण उपरे गुरुत्व देले प्रधानमंत्री। नुआदिल्ली ठारे ग्रामीण भारत महोत्सव 2025 को कले उद्घाटन। ଭାରତର ଗ୍ରାମୀଣ ଦାରିଦ୍ର୍ୟ ହାର ଗତ ଆର୍ଥିକ ବର୍ଷରେ 4.86% ହ୍ରାସ। ଆଜି ପାଳନ କରାଯାଉଛି ବିଶ୍ୱ ବ୍ରେଲି ଦିବସ। ଗାଜା ଉପତ୍ୟକାରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଲକ୍ଷ୍ୟ ନେଇ କାତାରର ଦୋହାଠାରେ ଚାଲିଛି ଆଲୋଚନା। ଏବଂ ସିଡ୍ନି ଟେଷ୍ଟରେ ଆଜି ଦିନର ଖେଳ ଶେଷ ସୁଦ୍ଧା ଭାରତ ତା'ର ଦ୍ୱିତୀୟ ଇନିଂସରେ 6 wicketରେ ସଂଗ୍ରହ କରିଛି 141 ରନ୍। ବିସ୍ତୃତ ସମ୍ବାଦ, ଗ୍ରାମାଞ୍ଚଳର ଅଭିବୃଦ୍ଧି ଏବଂ ଏହାକୁ ସଶକ୍ତ କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗ୍ରାମୀଣ ଭାରତ ମହୋତ୍ସବ 2025କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରାମବାସୀଙ୍କୁ ସମ୍ମାନଜନକ ଜୀବନ ଅତିବାହିତ କରିବାର ପ୍ରାଥମିକତା ସରକାର ପ୍ରଦାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ସୁଯୋଗକୁ ସୁନିଶ୍ଚିତ କରିବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ 3 lakh crore ସହାୟତା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ସମେତ ସରକାରଙ୍କର ସମସ୍ତ ପଦକ୍ଷେପ ଗ୍ରାମାଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। 1.5 lakh ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଧ୍ୟମରେ ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ଡିଜିଟାଲ୍ ଜ୍ଞାନକୌଶଳ ସହାୟତାରେ ଦେଶର ଶ୍ରେଷ୍ଠ ଡାକ୍ତର ଏବଂ ହସ୍ପିଟାଲଗୁଡ଼ିକ ସହ ଗ୍ରାମାଞ୍ଚଳକୁ ଯୋଡ଼ାଯାଇପାରିଛି, ଫଳରେ ଗ୍ରାମବାସୀ ଟେଲିମେଡିସିନ୍ର ସୁବିଧା ପାଇପାରୁଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ଜନସଂଖ୍ୟାର ପ୍ରତ୍ୟେକ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ଲାଗି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
गांव के लोगों को गरिमापूर्ण जीवन देना ये मेरी सरकार की प्राथमिकता है। हमारा विजन है भारत के गांव के लोग सशक्त बने, उन्हें गांव में ही आगे बढ़ने के ज्यादा से ज्यादा अवसर मिले, उन्हें पलायन ना करना पड़े, गांव के लोगों का जीवन आसान हो। और इसलिए हमने गांव गांव में मूलभूत सुविधाओं की गारंटी का अभियान चलाया।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଆଉ 1 ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ଇତିମଧ୍ୟରେ ଅନୁମୋଦନ କରିଛି ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଏଭଳି ମହୋତ୍ସବ ଭାରତରେ ଗ୍ରାମୀଣ ବିକାଶ ଯାତ୍ରାକୁ ପ୍ରତିପାଦନ କରୁଛି। ଏଭଳି ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ନାବାର୍ଡ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ଠାରେ ଚାଲିଥିବା ଏହି ମହୋତ୍ସବର ଶୀର୍ଷକ ରହିଛି 2047 ବିକଶିତ ଭାରତ ଗଠନ ପାଇଁ ସଶକ୍ତ ଗ୍ରାମୀଣ ବ୍ୟବସ୍ଥା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ, କୃଷକ, ଯୁବବର୍ଗ ଏବଂ ମହିଳାମାନଙ୍କ କଲ୍ୟାଣ ଓ ଆର୍ଥିକ ସଶକ୍ତିକରଣ ଦିଗରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ମହୋତ୍ସବରେ ଆଦିବାସୀ ଏବଂ ଉତ୍ତର ପୂର୍ବାଞ୍ଚଳର ଉତ୍ପାଦଗୁଡ଼ିକୁ ନେଇ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରର ସରକାରୀ ଅଧିକାରୀ, ଗ୍ରାମୀଣ ଉଦ୍ୟୋଗୀ, କାରିଗର ଏବଂ ଅଂଶୀଦାରମାନଙ୍କୁ ଏକାଠି କରି ସହଯୋଗୀ ଓ ସାମୁହିକ ଗ୍ରାମୀଣ ପରିବର୍ତ୍ତନ ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ। ଉତ୍ତର ପୂର୍ବ ଭାରତ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଅର୍ଥନୈତିକ ସ୍ଥିରତା ଓ ଆର୍ଥିକ ନିରାପତ୍ତାକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି ମହୋତ୍ସବ ବିଶେଷ ସହାୟକ ହେବ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ 2023-24 ଆର୍ଥିକ ବର୍ଷରେ ଭାରତର ଗ୍ରାମୀଣ ଦାରିଦ୍ର୍ୟ ହାର 4.86% ହ୍ରାସ ପାଇଛି। 2011-12 ଆର୍ଥିକ ବର୍ଷରେ ଏହା 25.7% ରହିଥିଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଉପଭୋକ୍ତା ବ୍ୟୟ ସର୍ଭେ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସହରାଞ୍ଚଳର ଦାରିଦ୍ର୍ୟ ହାର ଗତ 12 ବର୍ଷରେ 13.7%ରୁ 4.0% ହ୍ରାସ ପାଇଛି। ଉପଭୋକ୍ତା ଅଭିବୃଦ୍ଧି ଏବଂ ସରକାରୀ ସହାୟତା କାରଣରୁ ଏଭଳି ସଫଳତା ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଏହି ହାର ହ୍ରାସ ପାଇବାର ସମ୍ଭାବନା ରହିଥିବାର ରିପୋର୍ଟରେ କୁହାଯାଇଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଉଭୟ ସ୍ତରକୁ ଲକ୍ଷ୍ୟ କଲେ ଦେଶରେ ଦାରିଦ୍ର୍ୟ ହାର ବର୍ତ୍ତମାନ 4-4.5% ମଧ୍ୟରେ ରହିପାରେ। ଗ୍ରାମୀଣ ଏବଂ ସହରାଞ୍ଚଳ ମାସିକ ମୁଣ୍ଡପିଛା ବ୍ୟବହାର ଖର୍ଚ୍ଚ ମଧ୍ୟରେ ବର୍ତ୍ତମାନ ସୁଦ୍ଧା 69.7% ହ୍ରାସ ପାଇଛି, ଯାହାକି 2009-10 ଆର୍ଥିକ ବର୍ଷରେ 82.2% ରହିଥିଲା। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଗ୍ରାମୀଣ ଭିତ୍ତିଭୂମିର ବିକାଶ, କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାରେ ଉନ୍ନତି ସଂକ୍ରାନ୍ତ ସରକାରୀ ପଦକ୍ଷେପ ଯୋଗୁଁ ଏଭଳି ସଫଳତା ମିଳିଥିବା ରିପୋର୍ଟରେ କୁହାଯାଇଛି। ଦୃଷ୍ଟିହୀନ ଏବଂ ଆଂଶିକ ଦୃଷ୍ଟିଦୋଷ ଥିବା ଲୋକଙ୍କ ପାଇଁ ଯୋଗାଯୋଗର ମାଧ୍ୟମ ଭାବେ ବ୍ରେଲିର ମହତ୍ତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବ୍ରେଲିର ପ୍ରଚଳନ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଉଛି। ବ୍ରେଲି ଲିପିର ଉଦ୍ଭାବକ ଲୁଇସ୍ ବ୍ରେଲିଙ୍କ ଜନ୍ମଦିନକୁ ସ୍କରଣ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜାନୁଆରୀ 4 ତାରିଖକୁ ବିଶ୍ୱ ବ୍ରେଲି ଦିବସ ଭାବେ ପାଳନ କରାଯାଉଛି। 2018 ମିଳିତ ଜାତିସଂଘ ସାଧାରଣ ସଭାରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱରେ ଅତି କମ୍ରେ 1 ବିଲିୟନ୍ ଲୋକଙ୍କର ଦୁର୍ବଳ ଦୃଷ୍ଟିଶକ୍ତି ରହିଛି। ଭାରତରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଅଧିକାର, ଶିକ୍ଷା, ରୋଜଗାର ଏବଂ ସାମଗ୍ରିକ କଲ୍ୟାଣ ଉପରେ ଗୁରୁତ୍ୱ ଦେଇ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାତୀୟ ଦୃଷ୍ଟିହୀନ ବ୍ୟକ୍ତି ସଶକ୍ତିକରଣ ପ୍ରତିଷ୍ଠାନ, ଦୃଷ୍ଟିହୀନଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ଏବଂ ବ୍ରେଲି ବିକାଶ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି। ଗାଜା ଉପତ୍ୟକାରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଲକ୍ଷ୍ୟ ହାସଲ ପାଇଁ କାତାରର ଦୋହାଠାରେ ଇସ୍ରାଏଲ୍ ଓ ହମାସ ମଧ୍ୟରେ ଆଲୋଚନା ଚାଲିଛି। ହମାସ ପକ୍ଷରୁ ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ଏକ ବ୍ୟାପକ ଏବଂ ସ୍ଥାୟୀ ଅସ୍ତ୍ରବିରତି ହାସଲ ତଥା ଗାଜାରୁ ଇସ୍ରାଏଲ୍ ସୈନ୍ୟ ପ୍ରତ୍ୟାହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଆଲୋଚନା ଚାଲିଛି। ବିସ୍ଥାପିତ ପାଲେଷ୍ଟାଇନ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ମଧ୍ୟ ଏହି ଆଲୋଚନାର ଅନ୍ୟ ଏକ ଉଦ୍ଦେଶ୍ୟ। ଇସ୍ରାଏଲ୍ ପକ୍ଷରୁ ଆଲୋଚନାରେ ଅଂଶଗ୍ରହଣ କରିବା ଲାଗି ଦୋହାକୁ ଏକ ପ୍ରତିନିଧିମଣ୍ଡଳ ଗସ୍ତ କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ମେସାଦ ସିନ୍ବେଟ୍ ଏବଂ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ସରକାରୀଙ୍କର ଅଧିକାରୀଙ୍କର ଏକ ପ୍ରତିନିଧି ମଣ୍ଡଳୀ ଏହି ଆଲୋଚନାରେ ଇସ୍ରାଏଲ୍ ପକ୍ଷରୁ ଅଂଶଗ୍ରହଣ କରୁଛନ୍ତି। କାତାର, ଇଜିପ୍ଟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟସ୍ଥତାରେ ଏହି ଆଲୋଚନା ଗତ 1 ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ହମାସ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଚୁକ୍ତିରେ ରାଜି ନ ହେଲେ ଗାଜାରେ ଇସ୍ରାଏଲ୍ ପକ୍ଷରୁ ସାମରିକ ଅଭିଯାନ ଜାରି ରହିବ। ଆକାଶବାଣୀ ସମ୍ବାଦସେବା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୂଚନା ମାଧ୍ୟମରେ ଗତବର୍ଷ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋକପାତ କରାଯାଇଛି। ଇସ୍ପାତ ଶିଳ୍ପ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଏବଂ ଲକ୍ଷ୍ୟ ହାସଲ ପାଇଁ ମନ୍ତ୍ରଣାଳୟ ପକ୍ଷରୁ 15,000 କୋଟି ଟଙ୍କା ବ୍ୟୟ ଅଟକଳରେ ସବୁଜ ଇସ୍ପାତ ମିଶନ ପ୍ରସ୍ତୁତ କରାଯାଇଛି। ଶିଳ୍ପ ପରିବେଶରେ ନିରନ୍ତର ଅଭିବୃଦ୍ଧି ପାଇଁ ସରକାର ଅନେକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଘରୋଇ ଇସ୍ପାତ ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ କମ୍ପାନୀଗୁଡ଼ିକ ପାଇଁ ଇଏଲ୍ଆଇସି ଯୋଜନା ଅଧୀନରେ 27,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ଅକ୍ଟୋବର ମାସ ସୁଦ୍ଧା 17,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇ 8,600ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଶିଳ୍ପର ସବୁଜ ପରିବର୍ତ୍ତନକୁ ସହଜ କରିବା ଲକ୍ଷ୍ୟରେ ଦେଶରେ ବୃହତ୍ ଇସ୍ପାତ କାରଖାନାଗୁଡ଼ିକ ପାଇଁ ମାନକ ପ୍ରସ୍ତୁତ ଏବଂ ଗୁଣବତ୍ତା ବଜାୟ ରଖିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସିଡ୍ନୀ ଟେଷ୍ଟରେ ଭାରତ ତା'ର ଦ୍ୱିତୀୟ ଇନିଂସରେ ଆଜି ଖେଳ ଶେଷ ସୁଦ୍ଧା 6 ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରିଛି। ରବୀନ୍ଦ୍ର ଜାଡେଜା 8 ରନ୍ ଏବଂ ୱାଶିଂଟନ୍ ସୁନ୍ଦର 6 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଋଷଭ ପନ୍ଥ ଦଳ ପକ୍ଷରୁ ସର୍ବାଧିକ 61 ରନ୍ ସଂଗ୍ରହ କରିଥିଲେ। ଆଜିର ଦ୍ୱିତୀୟ ଦିନର ଖେଳ ଅଷ୍ଟ୍ରେଲିଆ ଗତକାଲିର ଅମୀମାଂସିତ ପ୍ରଥମ ଇନିଂସ 1 ୱିକେଟ୍ 9 ରନ୍ରୁ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 181 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ୱେବ୍ଷ୍ଟର 57 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଯଶପ୍ରୀତ ବୁମ୍ରା ଏବଂ ନୀତିଶ ରେଡ୍ଡି 2 ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଭାରତର ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 185 ରନ୍ ସଂଗ୍ରହ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଗ୍ରାମାଞ୍ଚଳ ଅଭିବୃଦ୍ଧି ଏବଂ ଏହାକୁ ସଶକ୍ତ କରିବାରେ ସରକାରଙ୍କ ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବ 2025କୁ କଲେ ଉଦ୍ଘାଟନ। ଭାରତର ଗ୍ରାମୀଣ ଦାରିଦ୍ର୍ୟ ହାର ଗତ ଆର୍ଥିକ ବର୍ଷରେ 4.86%କୁ ହ୍ରାସ। ଆଜି ପାଳନ କରାଯାଉଛି ବିଶ୍ୱ ବ୍ରେଲି ଦିବସ। ଗାଜା ଉପତ୍ୟକାରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଲକ୍ଷ୍ୟ ନେଇ କାତାରର ଦୋହାଠାରେ ଚାଲିଛି ଆଲୋଚନା ଏବଂ ସିଡ୍ନୀ ଟେଷ୍ଟରେ ଆଜି ଦିନର ଖେଳ ଶେଷ ସୁଦ୍ଧା ଭାରତ ତା'ର ଦ୍ୱିତୀୟ ଇନିଂସରେ 6 ୱିକେଟ୍ରେ ସଂଗ୍ରହ କରିଛି 141 ରନ୍। ସମ୍ବାଦ ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।